ଡକ୍ଟର ମାୟାଧର ମାନସିଂହଙ୍କ ଭ୍ରମଣ କାହାଣୀ ପଶ୍ଚିମ ପଥିକର ସମ୍ପାଦିତ ରୂପର ଦ୍ୱିତୀୟ ଭାଗ ଜାପାନୀ ଜାତି ଜାହାଜ ଅଗଷ୍ଟ 25 ଦିନରେ ଛାଡ଼ିବା କଥା କଲମ୍ବୋରୁ ମାତ୍ର ଡେରି ହେତୁ ଜାହାଜ 26 ଦିନ 12 ବେଳେ ଛାଡ଼ିଲା। ସେଇ ରାତିରେ ବିମ୍ବରର ଜେଟିରେ ଜାପାନ ଲୋକଙ୍କୁ ଲେଖକ ଦେଖିଥିଲେ। ଜାହାଜରୁ ବୋଟରେ ଚଢ଼ି ସହରକୁ ଆସୁଥିଲେ। ଜାପାନୀ ସ୍ତ୍ରୀ ପୁରୁଷଙ୍କୁ ଦେଖିବା ଲେଖକଙ୍କର ଅଭିଳାଷ ଥିଲା। ଜାପାନୀ ଜାତି ବଡ଼ ବଳଦୃପ୍ତ, ଇଂରେଜମାନେ ସେମାନଙ୍କୁ ଭୟ କରନ୍ତି। ଜାପାନ ଜାତି ସାଧ୍ୱୀ, ଜାପାନର ସାମାନ୍ୟତମ ପ୍ରଜା ଅପମାନିତ ହେଲେ ଜାପାନ ବୋମା ଟର୍ପେଡୋର ପ୍ରଳୟଙ୍କର ଗର୍ଜନରେ ତାର ଉତ୍ତର ଦିଏ। ଯେତେବେଳେ ଚୀନ ଜାପାନ ଯୁଦ୍ଧ ଚାଲିଥିଲା ତାର ମାସକ ପରେ ଲେଖକ ଭ୍ରମଣରେ ବାହାରିଥିଲେ। ଚୀନ ପକ୍ଷରେ ଲେଖକଙ୍କର ସହାନୁଭୂତି ଥିଲା। ଜାପାନୀ ଜାହାଜରେ ବସିବା ପରେ ସେହି ସହାନୁଭୂତି ଗାଢ଼ତର ହୋଇଥିଲା। ଜଗତର ସଭ୍ୟତାକୁ ଜାପାନୀମାନଙ୍କର କୌଣସି ବିଶିଷ୍ଟ ଦାନ ନାହିଁ। କାବ୍ୟ କବିତାରେ ବା ଧର୍ମ ବିଜ୍ଞାନରେ ଜାପାନ କୌଣସି ନୂତନ ସତ୍ୟ ପୃଥିବୀକୁ ଦେଇନାହିଁ। ତାର ସାହିତ୍ୟ ଓ ସଂସ୍କୃତି ଚୀନ ଠାରୁ, ଧାର ଓ ଧର୍ମ ଭାରତବର୍ଷରୁ, ଆଉ ବର୍ତ୍ତମାନର ବୋମା ଟେର୍ପୋଡୋ ୟୁରୋପର ଗୋରାମାନଙ୍କ ଠାରୁ ଶିକ୍ଷା। ଅନାବାଦୀ ଜମିରେ ଫସଲ ଭଲ ହୁଏ। ଯେଉଁ ଜାତି ବା ବ୍ୟକ୍ତିର ମୌଳିକତା ନାହିଁ ସେମାନେ ହୁଏତ ପରର ଶିକ୍ଷା ସଭ୍ୟତା ଚଟକିରି ଧରିପାରନ୍ତି। ଅନ୍ତତଃ ଜାପାନ ପକ୍ଷରେ ଏହା ହିଁ ଘଟିଛି। ଜାପାନର ଶିକ୍ଷା, ଶାସନ, ସନ୍ଧି, ବିଗ୍ରହ ପ୍ରଭୃତି ସମସ୍ତ ଜାତୀୟ ଅନୁଷ୍ଠାନ ପାଶ୍ଚାତ୍ୟ ଆଦର୍ଶରେ ପ୍ରତିଷ୍ଠିତ। ଜାପାନୀ ମସ୍ତିଷ୍କ ଛଡ଼ା ଏସବୁରେ ଜାପାନୀ ଜିନିଷ ଆଉ କିଛି ନାହିଁ। କିନ୍ତୁ ପଶ୍ଚିମରୁ ଧାର ଆଣିଲେ କ'ଣ ହେବ? ଏସବୁରେ ଜାପାନ ଯେ ଗୁରୁ ଦକ୍ଷିଣା ଦେବା ଉପରେ ଏଥିରେ ଜାପାନର ବୁଦ୍ଧି ଓ ଜାତୀୟ ଶକ୍ତିର ପ୍ରଖରତାକୁ ମାନିବାକୁ ପଡ଼ିବ। ଧୂର୍ତ୍ତତାରେ ଜାପାନୀମାନଙ୍କୁ କୌଣସି ଶ୍ୱେତ ଜାତି ବି ପାରିବ ନାହିଁ। ବସ୍ତୁତଃ ଧୂର୍ତ୍ତତା, ଅସାଧୁତା ପ୍ରଭୃତି ଜାପାନୀ ନୀତିଶାସ୍ତ୍ରରେ ଦୋଷ ରୂପେ ଗଣା ହୁଏ ନାହିଁ। ଜାତି ପ୍ରତି ଅନୁରକ୍ତି ଏସବୁର ଉପରେ, ଜାତି ବା ଷ୍ଟେଟ୍ର ମହିମା ବଜାୟ ରଖିବା ପାଇଁ ଜାପାନୀ ଯେକୌଣସି ପାପ କରିପାରେ। ଜାପାନର ବାଣିଜ୍ୟ ଓ ରାଜନୀତିରେ ଏକୁଚ୍ଛିତ ଆଦର୍ଶ ଜାଜ୍ୱଲ୍ୟମାନ। ଜାପାନର ଠକେଇ ମାଲ କେଉଁ ଭାରତବାସୀକୁ ଅଜଣା? ବର୍ତ୍ତମାନ ଚୀନ ଯୁଦ୍ଧରେ ଜାପାନର ଅମାନୁଷିକ ରାଷ୍ଟ୍ରନୀତି ସମଗ୍ର ସଭ୍ୟ ଜଗତକୁ ଆତଙ୍କିତ କରିଛି। ଯେହେତୁ ଚୀନର ବିଶ୍ୱବିଦ୍ୟାଳୟମାନଙ୍କରେ ନୂତନ ଚୀନର ନବଜୀବନ ବିକଶିତ ହୋଇଉଠୁଛି ଏବଂ ସେହି ନୂତନ ଜୀବନ ଜାପାନୀ ଲାଳସାର ଅନ୍ତରାୟ, ତେଣୁ ଜାପାନର ବୋମା ପ୍ରଥମେ ଉତ୍ତର ଚୀନର ସମସ୍ତ ବିଦ୍ୟାଳୟ ନଷ୍ଟ କରିଛି। ଯେଉଁଠି ବୋମା ନଷ୍ଟ କରିପାରିନାହିଁ ସେଠି ପେଟ୍ରୋଲ ଦେଇ ପୋଡ଼ି ଦିଆଯାଇଛି। ମନୁଷ୍ୟ ତାର ପ୍ରତିବେଶୀ ପ୍ରତି ବ୍ୟବହାର ଏହାଠାରୁ ଜଘନ୍ୟ ହୋଇନପାରେ। ରୁଷ ଜାପାନ ଯୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପୂର୍ବରୁ ରୁଷ ରଣତରୀକୁ ଅତର୍କିତ ଭାବରେ ଜାପାନ ଆକ୍ରମଣ କରି ଧ୍ୱଂସ କରିଥିଲା। ପୋଷାକ, ଜାପାନ ଜାତି ଜାହାଜରେ ୟୁରୋପୀୟ ପୋଷାକ ବ୍ୟବହାର କରନ୍ତି। କାମରୁ ବିଶ୍ରାମ ନେଲାବେଳେ ପୁରୁଷ ଓ ସ୍ତ୍ରୀ ଲୋକମାନେ ଜାପାନୀ ପୋଷାକ ପିନ୍ଧନ୍ତି। ଜାପାନୀ ପୋଷାକରେ ସେମାନେ ଭଲ ଦେଖାଯାଆନ୍ତି। ସାଧାରଣ କାମ ପାଇଁ ୟୁରୋପୀୟ ପୋଷାକ ପିନ୍ଧନ୍ତି ଓ ସାମୟିକ ବ୍ୟବହାର ପାଇଁ ଜାତୀୟ ପୋଷାକ ବ୍ୟବହାର କରନ୍ତି। ଶିକ୍ଷା, 6 ବୟସରେ ଜାପାନୀ ବାଳକ ବିଦ୍ୟା ଆରମ୍ଭ କରିଥାଏ। ପ୍ରାଥମିକ ଶିକ୍ଷା ବାଧ୍ୟତାମୂଳକ, ଏହା ପ୍ରାୟ 6 ଲାଗେ। ଜାପାନୀ ଭାଷାର ଲିଖନ ପଠନ ଛଡ଼ା ପ୍ରାଥମିକ ବିଦ୍ୟାଳୟରେ ଗଣିତ, ଜାପାନର ଇତିହାସ, ଜାପାନ ଓ ପୃଥିବୀର ଭୂଗୋଳ, ସଙ୍ଗୀତ, ଚିତ୍ରାଙ୍କନ, ପଦାର୍ଥ ବିଦ୍ୟା ଓ ରସାୟନ ବିଦ୍ୟା ବି ପଢ଼ା ହୁଏ। 12 ବୟସରେ ଜାପାନୀ ବାଳକ ମଧ୍ୟ ବିଦ୍ୟାଳୟକୁ ଆସେ। ଏହି ଦୁଇ ଧରଣର ଶିକ୍ଷା ବ୍ୟବସ୍ଥା, ରୁଚି ଅନୁସାରେ ଉଚ୍ଚତର ଶିକ୍ଷା ଓ ଶିଳ୍ପ ଶିକ୍ଷା। ଏହି ଶିକ୍ଷା 5 ଲାଗେ। ଯେଉଁମାନେ ଶୀଘ୍ର ଜୀବିକା ଅର୍ଜନ କରିବାକୁ ଚାହାନ୍ତି ସେମାନେ 17 ହେଲା ବେଳକୁ ରୋଜଗାର ସମର୍ଥ ହୋଇଯାଇଥାନ୍ତି। ଯେଉଁମାନେ ଉଚ୍ଚତର ଶିକ୍ଷା ଚାହାନ୍ତି ସେମାନେ ଇଂରାଜୀ, ମ୍ୟାଥମେଟିକ୍ସ, ଭୂଗୋଳ ଓ ଇତିହାସ, ନୀତି ଓ ଦର୍ଶନ, ଫିଜିକ୍ସ ଓ କେମିଷ୍ଟ୍ରି ପ୍ରଭୃତି ବିଦ୍ୟା ଅଧ୍ୟୟନ କରିଥାନ୍ତି। ସେମାନଙ୍କର ଟେକ୍ନିକାଲ ଶିକ୍ଷା ଜାପାନୀ ଭାଷାରେ ଶିକ୍ଷା ଦିଆଯାଏ। ଜାପାନୀ ଭାଷା କିନ୍ତୁ ଶବ୍ଦଗୁଡ଼ିକ ଇଂରାଜୀ। 17 ବେଳକୁ ଜାପାନୀ ଯୁବକ ହାଇସ୍କୁଲରେ ପ୍ରବେଶ କରେ। ଏଠି ଦୁଇ ଧରଣର ଶିକ୍ଷା, ଗୋଟିଏ ଶିକ୍ଷା ବିଦ୍ୟାଳୟ ପାଇଁ ପ୍ରସ୍ତୁତି, ଆଉ ଏକ ଶିକ୍ଷା ଆଇନ ଓ ଡାକ୍ତରୀ ଶିକ୍ଷା। ଏହି ଶିକ୍ଷା ପ୍ରାୟ 4 ଲାଗେ। ହାଇସ୍କୁଲ ପାସ୍ ପରେ ଜାପାନର ଯୁବକମାନେ ସରକାରୀ ବିଭାଗରେ ଚାକିରି କରିଥାନ୍ତି। ଜାପାନୀ ଲୋକସଂଖ୍ୟା 7 କୋଟି। ସବୁ ପ୍ରକାର ଶିକ୍ଷା ଜାପାନରେ ପ୍ରାୟ 71.5 କୋଟି ଖର୍ଚ୍ଚ ହୁଏ। ଜାପାନ ସରକାର ତାଙ୍କ ଆୟର 15% ଶିକ୍ଷା ପାଇଁ ବ୍ୟୟ କରନ୍ତି। ସର୍ବବ୍ୟାପ୍ତ ଶିକ୍ଷାର ପ୍ରଚାର ଫଳରେ ଜାପାନରେ କେହି ନିରକ୍ଷର ନାହାନ୍ତି। ଜାପାନୀ ଜାତିଙ୍କର ପଢ଼ିବାର ସ୍ପୃହା ବେଶୀ। ଗୋଟେ ଗୋଟେ ଜାପାନୀ ଖବରକାଗଜ ସଂଖ୍ୟା ପ୍ରାୟ 20-30 ଲକ୍ଷ ପର୍ଯ୍ୟନ୍ତ। ଜାପାନର ଶିକ୍ଷା ସର୍ବବ୍ୟାପ୍ତ ଓ ଗଭୀର। ଜାପାନରେ ପରୀକ୍ଷାରେ ପାସ୍ କରିବା କଠିନ ବ୍ୟାପାର। ପ୍ରତିଯୋଗିତାମୂଳକ ପରୀକ୍ଷା କରି ପିଲା ଚୟନ କରାଯାଏ। ହାଇସ୍କୁଲକୁ ଯେଉଁମାନେ ନାଁ ଲେଖିବା ପାଇଁ ଆସନ୍ତି ସେମାନଙ୍କ ଭିତରୁ ମୋଟେ 10 ଜଣଙ୍କୁ ନିଆଯାଏ। ଫଳରେ ଶିକ୍ଷିତ ଜାପାନୀର ମସ୍ତିଷ୍କ ଭଲ ଭାବରେ ଗଠିତ ହୋଇଥାଏ। ସେ କୌଣସି ସମସ୍ୟାର ସମ୍ମୁଖୀନ ହୁଏ ନାହିଁ। ଫଳରେ ଜାପାନୀ ଜାତି ପ୍ରତ୍ୟେକ କ୍ଷେତ୍ରରେ କୃତିତ୍ୱ ଦେଖାଇ ଆସିଛି। ଏସବୁରେ ଭାରତବର୍ଷର ଜାପାନଠାରୁ ଅନେକ କିଛି ଶିଖିବାର ଅଛି। ଜାପାନୀ ସାହିତ୍ୟ ଓ ସଂସ୍କୃତି। ଜାପାନୀ ଜାତି ସୌନ୍ଦର୍ଯ୍ୟପ୍ରିୟ, ସେମାନେ ମନୋରମ। ସେମାନଙ୍କର ଖାଦ୍ୟ, ସ୍ନାନ ଓ ସାମାଜିକ ରୀତିନୀତି ଆନନ୍ଦମୟ। ସେମାନଙ୍କର ଖାଦ୍ୟ, ବସ୍ତ୍ର, ବାସଗୃହ ପରିଷ୍କାର ପରିଚ୍ଛନ୍ନ। ମହିଳା ସେମାନେ ସହିପାରନ୍ତି ନାହିଁ। ସେମାନେ ନଗ୍ନ ସ୍ନାନର ପକ୍ଷପାତି ଓ ନଗ୍ନତାକୁ ସ୍ୱାଭାବିକ ବୋଲି ଭାବିଥାନ୍ତି। ନାରୀ ପୁରୁଷ ଏକତ୍ର ନଗ୍ନ ହୋଇ ସ୍ନାନ କରନ୍ତି। ଏକତ୍ର ନଗ୍ନ ସ୍ନାନ କଲେ ମଧ୍ୟ ସେମାନଙ୍କର ବିକାର ନାହିଁ, କୁତ୍ସିତ ଦୃଷ୍ଟି ନାହିଁ, ସେମାନେ ନିସଙ୍କୋଚ। ଜାପାନୀମାନେ ରାତିରେ ସ୍ନାନ କରନ୍ତି। ଦିବସର ସମସ୍ତ ଜଞ୍ଜାଳ ଶେଷ କରି ଶରୀର ଦିନଯାକର କ୍ଳେଦ ପରିଷ୍କାର କରି ରାତିରେ ବିଶ୍ରାମ ନେବା ପୂର୍ବରୁ ସେମାନେ ସ୍ନାନ କରନ୍ତି। ସକାଳୁ ଉଠି ସେମାନେ କାମରେ ଲାଗିଯାଆନ୍ତି। ସେମାନେ ଖୁବ୍ ସମୟ ସଚେତନ ପ୍ରିୟ। ସେମାନେ ଉଦ୍ୟାନ ପ୍ରିୟ ଆଉ ପୁଷ୍ପ ପ୍ରିୟ, ପ୍ରକୃତିର ମନୋରମ ଦୃଶ୍ୟ ପ୍ରିୟ। ଜାପାନୀ ଜାତି ନୃତ୍ୟ ଆଉ ସଙ୍ଗୀତର ମଧ୍ୟ ପ୍ରିୟ। ଜାପାନୀ ସାମାଜିକ ଜୀବନରେ ରୂପଭୋଗ କାମନା ଗେଇସା ସମ୍ପ୍ରଦାୟରେ ବିକାଶ ଲାଭ କରିଛି। ଗେଇସା ନୃତ୍ୟ ଉପଭୋଗ୍ୟ। ଗେଇସାମାନେ ବାରାଙ୍ଗନା ନୁହନ୍ତି। ଗେଇସା 3 ପ୍ରକାରର, ଯଥା ନିମ୍ନତମ ଗେଇସା ଯାହାଙ୍କୁ ବାର ବନିତା କୁହାଯାଏ, ଉଚ୍ଚତମ ଗେଇସା ନିଷ୍କଳଙ୍କ ଆଉ ମଧ୍ୟବିତ୍ତ ଗେଇସା। ନୃତ୍ୟ ଗୀତ ଶିକ୍ଷା ଏମାନଙ୍କର କୌଳିକ ବୃତ୍ତି। ନୃତ୍ୟ ଗୀତରେ ଆନନ୍ଦ ପ୍ରଦାନ କରୁଥିଲେ ମଧ୍ୟ ଗେଇସାମାନେ ବେଶ୍ୟା ନୁହନ୍ତି। ଜାପାନୀ ଜାତି, ଜାପାନୀ ସଂସ୍କୃତି, ଜାପାନୀ ନାରୀ ପୁରୁଷ ଜାଗ୍ରତ ଓ ସଭ୍ୟ। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଡକ୍ଟର ମାୟାଧର ମାନସିଂହଙ୍କର ଭ୍ରମଣ କାହାଣୀ ପଶ୍ଚିମ ପଥିକର ସମ୍ପାଦିତ ରୂପର 2ୟ ଭାଗ।